ମୁଁ ସିମନ୍ତ ରାମ, ମୋର ଗାଁ ହଉଛି ପ୍ରତମା, ପଞ୍ଚାୟତ ହଉଛି ପ୍ରତମା, ବ୍ଲକ ହଉଛି ଦାରିଙ୍ଗବାଡ଼ି, ଡିଷ୍ଟ୍ରିକ୍ଟ ହଉଛି କନ୍ଧମାଳ। ମୁଁ ହଳଦୀ ଚାଷ ବିଷୟରେ ଟିକେ କିଛି କହିବାକୁ ଚାହୁଁଛି। ହଳଦୀ ପ୍ରଥମେ ଲଗା ହବ, ଜାଗାଟାକୁ ସଫା କରାହବ, ସଫା କରିବା ସାରିଲା ପରେ ହଳ କରାହବ, ହଳ କରି ସାରିକି ଦି ତିନି ଥର ହଳ କରାହବ, ତାପରେ ହଳଦୀ ପକା ହବ, ହଳଦୀ ପକେଇ ସାରିଲା ପରେ ତାପରେ ଡାଳ ଗୁଡା ହବ, ଡାଳ ଗୁଡା ସାରିଲା ପରେ ଘାସ କରା ହବ, ବାଡ ବାନ୍ଧିବାକୁ ହବ, ତାପରେ ହଳଦୀ ହେଲା ପରେ ଖୋଳିକି ତାକୁ ଜିଦିଆ ହେଇକି ତେଲ ବିକ୍ରି କରାହବ।